ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ମତଦାନ ହାର ବଢ଼ାଇବା ପାଇଁ ଭାରତର ନିର୍ବାଚନ କମିଶନ ପ୍ରସ୍ତୁତ କରିଛନ୍ତି ତିନିଟି ରଣନୀତି। ବିଜେଡି ପକ୍ଷରୁ ଆଜି ତୃତୀୟ ପର୍ଯ୍ୟାୟରେ 9 ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା। କଟକ ଏବଂ ଜଗତସିଂହପୁରରେ ନିଯୁକ୍ତ ହେଲେ ନୂତନ ଜିଲ୍ଲାପାଳ। ଏବଂ ରାଜ୍ୟରେ ଦିନ 2:30 ସୁଦ୍ଧା 5 ସହରର ତାପମାତ୍ରା 40 ଡିଗ୍ରୀ ଉପରେ, ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା 43.2 ଡିଗ୍ରୀ ରେକର୍ଡ। ବିସ୍ତୃତ ସମ୍ବାଦ, ଦେଶର 266 ଲୋକସଭା ନିର୍ବାଚନ ମଣ୍ଡଳୀରେ ଗତ 2019 ନିର୍ବାଚନରେ ମତଦାନ ହାର କମ୍ ଥିବାରୁ ଭାରତର ନିର୍ବାଚନ କମିଶନ ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମତଦାନ ହାର ବଢ଼ାଇବା ପାଇଁ ପଦକ୍ଷେପ ନେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଏହି ସମ୍ପର୍କିତ ହୋଇଥିବା ଏକ ବୈଠକରେ ଭୋଟ୍ ହାର କମ୍ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କ ସହିତ ଆଭାସୀ ଜରିଆରେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ଗତ ନିର୍ବାଚନରେ 266 ଲୋକସଭା ନିର୍ବାଚନ ମଣ୍ଡଳୀର 215 ଗ୍ରାମାଞ୍ଚଳ ଏବଂ 51 ସହରାଞ୍ଚଳରେ ଭୋଟ୍ ହାର 67% କମ୍ ଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଭୋଟ୍ ହାର ବଢ଼ାଇବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ 3 ରଣନୀତି ପ୍ରସ୍ତୁତ କରାଯାଇଛି। ଭୋଟ୍ ଦେବା ପାଇଁ ଆସୁଥିବା ଲୋକମାନଙ୍କ ପାଇଁ ଶୃଙ୍ଖଳିତ ଭାବେ ଧାଡ଼ିରେ ଠିଆ ହେବାର ବ୍ୟବସ୍ଥା ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି। ଏହାଛଡ଼ା ଛୋଟ ଏବଂ ଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସାଇକେଲ ଓ ମୋଟର ଗାଡ଼ି ରଖିବା ଲାଗି ଉପଯୁକ୍ତ ବ୍ୟବସ୍ଥା ଏବଂ ଭୋଟରମାନଙ୍କୁ ମତଦାନ ବାବଦରେ ସଚେତନ କରିବା ପାଇଁ ସ୍ଥାନୀୟ ଅଞ୍ଚଳର କଳାକାର ବୁଦ୍ଧିଜୀବୀମାନଙ୍କୁ ସାମିଲ କରିବା ପାଇଁ କମିଶନ ଗୁରୁତ୍ୱ ଦେଇଛନ୍ତି। ସୂଚନା ଅନୁସାରେ ଗତ ଲୋକସଭା ନିର୍ବାଚନରେ ଦେଶର ପ୍ରାୟ 29,17,00,000 ଭୋଟର ଭିନ୍ନ ଭିନ୍ନ ଛୋଟ ଛୋଟ କାରଣ ଦେଖାଇ ମତଦାନ କରିନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ସମ୍ବଲପୁରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାଧାରଣ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ଓ ଆଦର୍ଶ ଆଚରଣ ବିଧି ପାଳନ କରିବା ପାଇଁ ସେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମତଦାତାମାନଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନ ପରିଚାଳନା ଅଧିକାରୀ କର୍ମଚାରୀ ଏବଂ ଭ୍ରାମ୍ୟମାଣ ଟିମ୍ର ସୁବିଧା ପ୍ରତି ଦୃଷ୍ଟି ଦେବାକୁ ସେ ବୈଠକରେ କହିଛନ୍ତି। ନିର୍ବାଚନ ସମୟରେ ନକ୍ସଲ କାର୍ଯ୍ୟକଳାପ ଉପରେ ପୁଲିସକୁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ରାଜସ୍ୱ କମିଶନର, ଉତ୍ତରାଞ୍ଚଳ ଆଇଜି, ରାଉରକେଲା ଓ ତାଳଚେର ରେଞ୍ଜ ଡିଆଇଜି, 7 ଜିଲ୍ଲାପାଳ ଏବଂ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ପକ୍ଷରୁ ଆଜି ତୃତୀୟ ପର୍ଯ୍ୟାୟରେ 9 ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବାରବାଟୀ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଜୟଦେବ ଆସନରୁ ନବକିଶୋର ମଲ୍ଲିକ, ସାଲେପୁରରୁ ପ୍ରଶାନ୍ତ ବେହେରା, ବାଲେଶ୍ୱରରୁ ସ୍ୱରୂପ ଦାସ, ରାଇରଙ୍ଗପୁରରୁ ରାଇସିଂହ ମୁର୍ମୁ, କେନ୍ଦୁଝରରୁ ମୀନା ମାଝି, ବୀରମିତ୍ରପୁରରୁ ରୋହିତ ଜୋସେଫ ତିର୍କି, ରାଉରକେଲାରୁ ସାରଦା ନାୟକ ଏବଂ ରେଙ୍ଗାଲିରୁ ସୁଦର୍ଶନ ହରିପାଲଙ୍କ ନାମ ଘୋଷଣା କରାଯାଇଛି। କଟକ ଜିଲ୍ଲାପାଳ ଭାବେ 2011 ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଥିଲେ। ସେହିପରି 2012 ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅନୁପମ ଶାହାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେ ପୂର୍ବରୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ରାଜ୍ୟରେ 2 ଆରକ୍ଷୀ ଅଧୀକ୍ଷକ ଓ ଜଣେ ଡିସିପିଙ୍କୁ ନିର୍ବାଚନ କମିଶନ ନିଯୁକ୍ତି ଦେଇଛନ୍ତି। ଆଇପିଏସ୍ ଅଧିକାରୀ ପ୍ରକାଶ ଆରଙ୍କୁ କଟକର ନୂଆ ଡିସିପି ଭାବେ ନିଯୁକ୍ତି ମିଳିଛି। ସେହିପରି ବ୍ରିଜେଶ ରାୟଙ୍କୁ ରାଉରକେଲା ଏବଂ ଡକ୍ଟର ଉମାଶଙ୍କର ଦାସଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଗତ 2 ରାଜ୍ୟର 2 ଜିଲ୍ଲାପାଳ, 5 ଆରକ୍ଷୀ ଅଧୀକ୍ଷକ ଓ ଜଣେ ଆଇଜିଙ୍କୁ ନିର୍ବାଚନ ଦାୟିତ୍ୱରୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଭାରତର ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ଶ୍ରୀଜୀଉମାନଙ୍କ 3 ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା କାଠ ତଦାରଖ କରିବାକୁ ଶ୍ରୀମନ୍ଦିର ପକ୍ଷରୁ ତିନି ଜଣିଆ ପ୍ରତିନିଧି ମଣ୍ଡଳୀ ନୟାଗଡ଼ ଆସିଛନ୍ତି। ବରିଷ୍ଣ ରଥ ନିର୍ମାଣ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସହ ରଥ ଅମିନ ଏବଂ ଭୋଇ ସଦର ଦକ୍ଷିଣ ଓ ଉତ୍ତର ଘୁମୁସୁର ଡିଭିଜନର ବିଭିନ୍ନ ଜଙ୍ଗଲକୁ ଯାଇ ଆବଶ୍ୟକ ଗଛ ଚିହ୍ନଟ କରିଥିଲେ। ପରେ ଏହି ପ୍ରତିନିଧି ମଣ୍ଡଳୀ ନୟାଗଡ଼ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳକୁ ଯାଇ ଗଛଗୁଡ଼ିକ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ପାଇଁ ଚିହ୍ନଟ କରିବେ। ଆସନ୍ତା ସାଧାରଣ ନିର୍ବାଚନକୁ ମୁକ୍ତ ଅବାଧ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଛଅଟି ନିର୍ବାଚନ ମଣ୍ଡଳୀରେ 1720 ବୁଥ୍ ମଧ୍ୟରେ 179 ସମ୍ଭେଦନଶୀଳ ବୁଥ୍ ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନାରେ ଏକ କମ୍ପାନୀ ସିପିଏଫ୍ ମୁତୟନ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଡିଷ୍ଟ୍ରିକ୍ଟ କଣ୍ଟାକ୍ଟ ସେଣ୍ଟର, ଏମ୍ସିସି ସେଲ୍, ଏମ୍ସିଏମ୍ସି ସେଲ୍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍, ଇଲେକ୍ସନ୍ ଏକ୍ସପେଣ୍ଡିଚର ମନିଟରିଂ ସେଲ୍, ଇଏସ୍ଏମ୍ଏସ୍ ସେଲ୍, ଅଲ୍ ଦ ସେଲ୍ସ ଆର୍ ଫଙ୍କ୍ସନିଂ ଆଣ୍ଡ ଆମେ ଆଶା କରୁଛୁ କି ଯେମିତି ସ୍ମୁଥଲି ସବୁ ଚାଲିଛି ସେଟା ଟିଲ୍ ଦ କନ୍କ୍ଲୁଜନ୍ ଅଫ୍ ଇଲେକ୍ସନ୍ ବି ଆମେ ସବୁ ଭଲ ଭାବରେ ସମସ୍ତଙ୍କ କୋଅପରେସନ୍ରେ ଆମେ କମ୍ପ୍ଲିଟ୍ କରିପାରିବୁ। ସିଏପିଏଫ୍ ୱାନ୍ କମ୍ପାନୀ, ଗୋଟେ କମ୍ପାନୀ ଆସିବ। ଆମର ଯେଉଁ ଫ୍ଲାଇଂ ସ୍କ୍ୱାଡ୍, ଡିଫରେଣ୍ଟ ଡିପାର୍ଟମେଣ୍ଟସ୍ର ଟିମ୍, ଗୋଟେ ଜଏଣ୍ଟ ଟିମ୍, ସେ ସବୁ ଟିମ୍ ଯେଉଁଟା ଅନ୍ ଫିଲ୍ଡ ଅଛି ସେମାନେ କଣ୍ଟିନ୍ୟୁଅସ୍ଲି ଚେକିଂ କରୁଛନ୍ତି। କ୍ୟାଶ ହଉ, ଗୁଡ୍ସ ହଉ, ଲିକର ହଉ, ଟୋଟାଲ ଯେଉଁଟା ସିଜର ହେଇଛି ଇଜ୍ ୱର୍ଥ 1,27,70,000।
ଆସନ୍ତା ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ସୁବିଧା ପୋର୍ଟାଲର ସଠିକ୍ ବ୍ୟବହାର କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଭାଗର ନୋଡାଲ ଅଧିକାରୀମାନେ ଯୋଗଦେଇ ଏହି ପୋର୍ଟାଲର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟ ଏକ ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ସୁବିଧା ପୋର୍ଟାଲର ସଠିକ୍ ବ୍ୟବହାର ଉପରେ ଜ୍ଞାନ ଆରୋହଣ କରିଥିଲେ। ବୌଦ୍ଧଠାରେ ବ୍ୟବସ୍ଥିତ ମତଦାତାଙ୍କ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ନେଇ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବୌଦ୍ଧ ପଞ୍ଚାୟତ କଲେଜଠାରେ ଏକ ବୈଠକ ହୋଇଥିଲା। ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତଦାତାମାନଙ୍କୁ ମତଦାନ କରିବାକୁ ଜିଲ୍ଲାପାଳଙ୍କ ବାର୍ତ୍ତା ଦିଆଯାଇଥିଲା। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ 2:30 ସୁଦ୍ଧା ଆଜି ରାଜ୍ୟର 5 ପ୍ରମୁଖ ସହରର ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିଥିଲା। ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା 43.2 ଡିଗ୍ରୀ ସହ ଏହା ସବୁଠାରୁ ଉତ୍ତପ୍ତ ସହର ରୂପେ ପରିଗଣିତ ହୋଇଛି। ସମ୍ଭଲପୁରର ସର୍ବୋଚ୍ଚ ତାପମାତ୍ରା 40.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ଓ ଚାନ୍ଦବାଲିରେ 40.6, ଝାରସୁଗୁଡ଼ାରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ତେବେ ଆସନ୍ତା ଶନିବାର ବେଳକୁ ରାଜ୍ୟରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, କଟକ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ମାଲକାନଗିରି, ନୟାଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲା ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ସେହିପରି ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ଉଷ୍ମତାତି ଅନୁଭୂତ ହେବା ନେଇ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମତଦାନ ହାର ବଢ଼ାଇବା ପାଇଁ ଭାରତର ନିର୍ବାଚନ କମିଶନ ପ୍ରସ୍ତୁତ କରିଛନ୍ତି 3 ରଣନୀତି। ବିଜେଡି ପକ୍ଷରୁ ଆଜି ତୃତୀୟ ପର୍ଯ୍ୟାୟରେ 9 ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା। କଟକ ଏବଂ ଜଗତସିଂହପୁରରେ ନିଯୁକ୍ତ ହେଲେ ନୂତନ ଜିଲ୍ଲାପାଳ। ଏବଂ ରାଜ୍ୟରେ ଦିନ 2:30 ସୁଦ୍ଧା 5 ସହରର ତାପମାତ୍ରା 40 ଡିଗ୍ରୀ ଉପରେ। ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା 43.2 ଡିଗ୍ରୀ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।